ନମସ୍କାର, ମୁଁ ସରୋଜିନୀ ସୃଷ୍ଟି, 21 ନମ୍ବର ୱାର୍ଡ ମୈତ୍ରୀ ନଗରରୁ କହୁଛି। ଆମର ଏଠି ପାଣି ଆସୁଛି, କିନ୍ତୁ ପାଣିରେ ଅଧିକ ମାତ୍ରାରେ ବ୍ଲିଚିଂର ଅଂଶ ରହୁଛି, ଯୋଉଟା କି ଦେହ ପାଇଁ ବହୁତ ଖରାପ ହଉଛି। କପଡା ପତ୍ର ଠିକ ସେ ସଫା ବି ହେଇପାରୁନି, ତା ସହିତ ଯାହା ବି କିଛି ଖାଇବା ବି ରନ୍ଧା ହଉଛି ସେ ଯଥା ମାନେ ବହୁତ ଜଲ୍ଦି ନଷ୍ଟ ବି ହେଇଯାଉଛି। ଦୟାକରି ଆମର ଯୋଉ ପାଣିରେ ଅଧିକ ମାତ୍ରାରେ ଯୋଉ ବ୍ଲିଚିଂ ଆସୁଛି ତାର କ୍ୱାଣ୍ଟିଟି ଟିକେ ଯଦି କମ କରାଗଲେ ଆମେ ଟିକେ ଅଧିକ ଉପକୃତ ହୁଅନ୍ତୁ।